ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପ୍ରଭୁଙ୍କୁ ମୋହର ପ୍ରଭୁଙ୍କୁ ମୋ ପବିତ୍ର ତାଙ୍କ କାର୍ଯ୍ୟ ସବୁ ନାହିଁ କେହି ଆଉ ତାଙ୍କ ପରି ପ୍ରଭୁ ଗୋଷ୍ଠି ମଧ୍ୟ ପ୍ରକାଶ କରନ୍ତି ପରାକ୍ରମ
ठिकणारे जोगाजोग करंतु आम ठिकणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोणसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori ଏବଂ www.adventistmediacenterindia.org ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ଫରସୀ ସଂସ୍କାର ଭାଗ ତିନି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଫରସୀ ସଂସ୍କର ଭାଗ ତିନି। ଭାଗ ଏକ, ଭାଗ ଦୁଇ ଆମେ ଆଲୋଚନା କରିସାରିଛୁ କିପରି ସଂସ୍କରମାନେ ଈଶ୍ୱରଙ୍କ ବାକ୍ୟକୁ ଆଗକୁ ବଢ଼ାଉଛନ୍ତି, ଆଉ କିପରି ତାଡ଼ନା ନିର୍ଯାତନା ସମ୍ମୁଖୀନ କରିବାକୁ ପଡ଼ୁଛି। ଚାଲନ୍ତୁ ଏହି ବିଷୟରେ ଆମେ ଆଗକୁ ବଢ଼ିବା। ଈଶ୍ୱରୀୟ ଆଲୋକର କିରଣ ବିଭାନ ବିଦ୍ୱାନ ଏବଂ ଅନ୍ଧବିଶ୍ୱାସର କାନ୍ଥରେ ମଧ୍ୟ ପ୍ରବେଶ କରିଥିଲା, ଯାହାଦ୍ୱାରା କଲ୍ଭିନ୍ ଆବଦ୍ଧ ହୋଇଥିଲେ। ସେ ନୂତନ ଉପଦେଶଗୁଡ଼ିକ ବିଷୟରେ ଥରି ଥରି ଶୁଣିଥିଲେ, ଏଥିରେ କୌଣସି ସନ୍ଦେହ ନଥିଲା ଯେ ଧର୍ମବାଦୀମାନେ ଯେଉଁମାନଙ୍କୁ ନିଆ ପାଇବାକୁ ଯୋଗ୍ୟ ଅଟନ୍ତି, ତଥାପି ସମସ୍ତେ ଜାଣିଶୁଣି ତାଙ୍କୁ ବିଦ୍ରୋହର ସମ୍ମାନକୁ ଆଣିଥିଲେ ବା ସାମନାକୁ ଆଣିଥିଲେ ଏବଂ ପ୍ରୋଟେଷ୍ଟାଣ୍ଟ ଶିକ୍ଷାର ମୁକାବିଲା ପାଇଁ ରୋମିସ୍ ଧର୍ମତତ୍ତ୍ୱର ଶକ୍ତି ପରୀକ୍ଷା କରିବାକୁ ବାଧା ହେଲେ। ସଂସ୍କାରକମାନଙ୍କ ସହ ଯୋଗ ଦେଇଥିବା କଲ୍ଭିନଙ୍କ ଜଣେ ସମ୍ପର୍କୀୟ ଭାଇ ପ୍ୟାରିସରେ ଥିଲେ। ଏହି ଦୁଇ ସମ୍ପର୍କୀୟ ପ୍ରାୟତଃ ସାକ୍ଷାତ ହୋଇ ଆଲୋଚନା କରିଥିଲେ, ଯାହା ଖ୍ରୀଷ୍ଟ ଧର୍ମକୁ ବିଚଳିତ କରୁଥିଲା। ପ୍ରୋଟେଷ୍ଟାଣ୍ଟ ଅଲି ବେନାଟ କହିଛନ୍ତି, ଦୁନିଆରେ ମାତ୍ର ଦୁଇଟି ଧର୍ମ ଅଛି। ଧର୍ମର ଗୋଟିଏ ଶ୍ରେଣୀ ହେଉଛି ପୁରୁଷମାନେ ଉଦ୍ଭାବନ କରିଛନ୍ତି, ଯେଉଁଥିରେ ସମସ୍ତେ ସମାରୋହ ଏବଂ ଉତ୍ତମ କାର୍ଯ୍ୟ ଦ୍ୱାରା ନିଜକୁ ରକ୍ଷା କରନ୍ତି। ଅନ୍ୟଟି ହେଉଛି ଗୋଟିଏ ଧର୍ମ ଯାହା ବାଇବଲରେ ପ୍ରକାଶିତ ହୋଇଛି ଏବଂ ଯାହା ମନୁଷ୍ୟକୁ କେବଳ ଈଶ୍ୱରଙ୍କ ମୁକ୍ତ ଅନୁଗ୍ରହର ପରିତ୍ରାଣ ଖୋଜିବାକୁ ଶିଖାଏ। କଲ୍ ବିନ୍ ଚିତ୍କାର କରି କହିଲେ, ବନ୍ଧୁ, ମୋର ତୁମର କୌଣସି ନୂତନ ଶିକ୍ଷା ନାହିଁ। ତୁମେ ଭାବୁଛ କି ମୁଁ ମୋର ଦିନସାରା ଭୁଲରେ ବଞ୍ଚିଛି? କିନ୍ତୁ ତାଙ୍କ ମନ ଚିନ୍ତାଧାରା ଜାଗ୍ରତ ହୋଇଥିଲା ଯାହାକୁ ସେ ନିଜ ଇଚ୍ଛାରେ ତଡ଼ି ପାରିବେ ନାହିଁ। ନିଜ କୋଠରୀରେ ଏକାକୀ ସେ ତାଙ୍କ ଜ୍ୱାଇଁଙ୍କ କଥା ଉପରେ ଚିନ୍ତା କଲେ। ପାପର ବିଶ୍ୱାସ ତାଙ୍କ ଉପରେ ଲାଗିଥିଲା। ସେ ଜଣେ ପବିତ୍ର ଓ ନ୍ୟାୟ ବିଚାରପତି ଉପସ୍ଥିତିରେ ମଧ୍ୟସ୍ଥ ବିନା ନିଜକୁ ଦେଖିଲେ। ସାଧୁମାନଙ୍କର ମଧ୍ୟସ୍ଥତା ଉତ୍ତମ କାର୍ଯ୍ୟ, ମଣ୍ଡଳୀର ସମାରୋହ, ସମସ୍ତେ ପାପର ପ୍ରାୟଶ୍ଚିତ କରିବାକୁ ଶକ୍ତିହୀନ ଥିଲେ। ସେ ତାଙ୍କ ଆଗରେ ଅନନ୍ତ ନିରାଶାର କଲା ବ୍ୟତୀତ ଆଉ କିଛି ଦେଖିପାରିଲେ ନାହିଁ। ବନ୍ଧୁ, ବୃଥାରେ ଚର୍ଚ୍ଚର ଡାକ୍ତରମାନେ ତାଙ୍କ ଦୁଃଖ ଦୂର କରିବାକୁ ଚେଷ୍ଟା କରିଥିଲେ। ଶ୍ରୀକାର ଅନୁତାପ ବୃଥା ଭାବରେ ବ୍ୟବହାର କରାଯାଇଥିଲା। ସେମାନେ ଆତ୍ମାକୁ ପରମେଶ୍ୱରଙ୍କ ସହିତ ଯୋଡ଼ି ପାରିଲେ ନାହିଁ। ଏହି ଫଳହୀନ ସଂଘର୍ଷରେ ଜଡ଼ିତ ଥିବାବେଳେ କଲଭିନ୍ ଗୋଟିଏ ଦିନ ଜନତା ମଇଦାନକୁ ଦେଖିବା ପାଇଁ ଏକ ସୁଯୋଗ ଦେଇ ସେଠାରେ ଜଣେ ଧର୍ମବାଦୀଙ୍କର ଜଲୁଥିବା ଦେଖିଥିଲେ। ଶହୀଦଙ୍କ ମୁଖ ଉପରେ ରହିଥିବା ଶାନ୍ତିର ଅଭିବ୍ୟକ୍ତିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ଭୟାନକ ମୃତ୍ୟୁର ଯନ୍ତ୍ରଣା ମଧ୍ୟରେ ଏବଂ ମଣ୍ଡଳୀର ଅଧିକ ଭୟାନକ ନିନ୍ଦା ମଧ୍ୟରେ ସେ ଏକ ବିଶ୍ୱାସ ଓ ସାହସ ପ୍ରକାଶ କଲେ, ଯେଉଁଥିରେ ଯୁବ ଛାତ୍ରୀ ଜଣଙ୍କ ନିଜ ନିରାଶା ଏବଂ ଅନ୍ଧକାର ସହିତ ଯନ୍ତ୍ରଣା ଅନୁଭବ କଲେ। ଯେତେବେଳେ ସେ ମଣ୍ଡଳୀର କଠୋର ଆଜ୍ଞା ପାଳନ କରୁଥିଲେ ବାଇବଲ ଉପରେ, ସେ ଜାଣିଥିଲେ ଧର୍ମବାଦୀମାନେ ସେମାନଙ୍କର ବିଶ୍ୱାସକୁ ବିଶ୍ରାମ ଦେଇଥିଲେ। ସେ ଏହାକୁ ଅଧ୍ୟୟନ କରିବାକୁ ସ୍ଥିର କଲେ, ବନ୍ଧୁ, ଏବଂ ଯଦି ସମ୍ଭବ ସେମାନଙ୍କ ଆନନ୍ଦର ରହସ୍ୟ ଆବିଷ୍କାର କଲେ। ବାଇବଲରେ ସେ ଖ୍ରୀଷ୍ଟଙ୍କୁ ପାଇଲେ। ସେ ଚିତ୍କାର କରି କହିଲେ, ହେ ପିତା, ତାଙ୍କର ବଳିଦାନ ତୁମର କ୍ରୋଧକୁ ଶାନ୍ତ କରିଛି, ତାଙ୍କର ରକ୍ତ ମୋର ଅଶୁଦ୍ଧତାକୁ ଧୋଇଦେଇଛି, ତାଙ୍କର କୃଶ ମୋର ଅଭିଶାପ ବହନ କରିଛି, ତାଙ୍କର ମୃତ୍ୟୁ ମୋ ପାଇଁ ପ୍ରାୟଚିତ କରିଛି। ଆମ୍ଭେମାନେ ନିଜ ପାଇଁ ଅନେକ ଅଦରକାରୀ ପରିଜ ପ୍ରସ୍ତୁତ କରିଥାଉ, କିନ୍ତୁ ତୁମେ ମୋ ବାକ୍ୟକୁ ମସଲା ପରି ମୋ ଆଗରେ ରଖିଛ ଏବଂ ତୁମେ ମୋର ହୃଦୟକୁ ଛୁଇଁଛ, ଯାହାଦ୍ୱାରା ମୁଁ ଯୀଶୁଙ୍କ ସେବା ବ୍ୟତୀତ ଅନ୍ୟ ସମସ୍ତ ଯୋଗ୍ୟତାକୁ ଘୃଣା କରିବି ବୋଲି ସେ କହିଲେ। ବନ୍ଧୁ, ପୁରୋହିତ ପାଇଁ କଲଭିନ୍ ଶିକ୍ଷିତ ହୋଇଥିଲେ। ଯେତେବେଳେ ତାଙ୍କ 12 ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଏକ ଛୋଟ ଚର୍ଚ୍ଚର ଅଧ୍ୟାପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଚର୍ଚ୍ଚର କାନୁନ ଅନୁଆଈ ବିଷପଙ୍କ ମୁଣ୍ଡ କାଟି ଦିଆଯାଇଥିଲା। ସେ ପବିତ୍ରତା ଗ୍ରହଣ କରିନଥିଲେ କିମ୍ବା ପୁରୋହିତଙ୍କ ଦାୟିତ୍ୱ ମଧ୍ୟ ପାଳନ କରିନଥିଲେ, କିନ୍ତୁ ସେ ଧର୍ମପୀଠରେ ସଦସ୍ୟ ହୋଇ ତାଙ୍କ କାର୍ଯ୍ୟାଳୟର ଆଖ୍ୟା କରୁଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି ଭତ୍ତା ଗ୍ରହଣ କରିଥିଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ବର୍ତ୍ତମାନ ସେ ଅନୁଭବ କଲେ ଯେ କଦାପି ପୁରୋହିତ ହୋଇପାରିବେ ନାହିଁ। ସେ କିଛି ସମୟ ପାଇଁ ଆଇନ ଅଧ୍ୟୟନ ଗଲେ, କିନ୍ତୁ ଶେଷରେ ଏହି ଉଦ୍ଦେଶ୍ୟ ଛାଡ଼ି ସୁସମାଚାର ନିଜ ଜୀବନ ଉତ୍ସର୍ଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଜଣେ ସାଧାରଣ ଶିକ୍ଷକ ହେବାକୁ ଦ୍ୱିଧା କଲେ। ସେ ସ୍ୱାଭାବିକ ଭାବରେ ଭୟଭୀତ ଥିଲେ ବନ୍ଧୁ, ଏବଂ ପଦର ଭାରି ଦାୟିତ୍ୱର ଭାରରେ ସେ ଭାରପ୍ରାପ୍ତ ଥିଲେ, ଏବଂ ସେ ନିଜକୁ ଅଧ୍ୟୟନ ପାଇଁ ଉତ୍ସର୍ଗ କରିବାକୁ ଚାହୁଁଥିଲେ। ତାଙ୍କ ସାଙ୍ଗମାନଙ୍କ ଆନ୍ତରିକ ନିବେଦନ ଶେଷରେ ତାଙ୍କ ସମ୍ମିତ ଲାଭ କଲା। ସେ କହିଲେ, ଏହା ଆଶ୍ଚର୍ଯ୍ୟଜନକ ଯେ ଅତି ନିମ୍ନମାନର ଏକ ଉତ୍ପତ୍ତି ଏହା ଏତେ ମହାନ ସମ୍ମାନକୁ ବୃଦ୍ଧି କରାଯିବା ଉଚିତ। ବନ୍ଧୁ, ଶାନ୍ତ ଭାବରେ କଲ୍ଭିନ୍ ତାଙ୍କ କାର୍ଯ୍ୟ ପ୍ରବେଶ କଲେ, ଏବଂ ତାଙ୍କ କଥା ପୃଥିବୀକୁ ସତେଜ କରିବା ପାଇଁ କାକର ପରି ପଡ଼ିଥିଲେ। ସେ ପ୍ୟାରିସ୍ ଛାଡ଼ିଥିଲେ, ଏବଂ ବର୍ତ୍ତମାନ ରାଜକୁମାରୀ ମାର୍ଗେଟଙ୍କ ସୁରକ୍ଷାରେ ଏକ ପ୍ରାଦେଶିକ ସହରରେ ଥିଲେ। ଯିଏ ସୁସମାଚାରକୁ ଭଲ ପାଉଥିଲେ ଏବଂ ନିଜ ଶିଷ୍ୟମାନଙ୍କ ନିକଟରେ ତାଙ୍କର ସୁରକ୍ଷା ବିସ୍ତାର କରିଥିଲେ। କଲ୍ଭିନ୍ ତଥାପି ଜଣେ ଯୁବକ ଥିଲେ, ଭଦ୍ର ଅଭଦ୍ରାମୀ। ତାଙ୍କ କାମ ଲୋକମାନଙ୍କ ଘରେ ଆରମ୍ଭ ହୋଇଥିଲା। ଘର ସଦସ୍ୟର ତାଙ୍କୁ ଘେରି ରହି ବାଇବଲର ପଢ଼ି ପରିତ୍ରାଣର ସତ୍ୟତା ଖୋଲିଥିଲେ। ଯେଉଁମାନେ ଏହି ବାର୍ତ୍ତା ଶୁଣିଲେ, ସେମାନେ ଅନ୍ୟମାନଙ୍କ ପାଇଁ ସୁସମାଚାର ବହନ କଲେ, ଏବଂ ଶୀଘ୍ର ଶିକ୍ଷକ ସହର ବାହାରେ ଥିବା ସହର ଏବଂ ହାମଲେଟକୁ ଗଲେ। ଉଭୟ ଦୁର୍ଗ ଏବଂ କ୍ୟାମିନକୁ ସେ ପ୍ରବେଶ ପଥ ପାଇଲେ, ଏବଂ ସେ ଆଗକୁ ଗଲେ। ଚର୍ଚ୍ଚର ମୂଳଦୁଆ ପକାଇଲେ, ଯାହା ସତ୍ୟ ପାଇଁ ନିର୍ଭୟରେ ସାକ୍ଷୀ ହେବ। ବନ୍ଧୁ, କିଛି ମାସ ଏବଂ ସେ ପୁଣି ପ୍ୟାରିସରେ ଫେରିଥିଲେ ବୋଲି ଆମେ ଦେଖୁଅଛୁ। ଶିକ୍ଷିତ ପୁରୁଷ ଏବଂ ପଣ୍ଡିତମାନଙ୍କ ପରିସରରେ ବାଞ୍ଚିତ ଆନ୍ଦୋଳନ ହୋଇଥିଲା। ପ୍ରାଚୀନ ଭାଷାର ଅଧ୍ୟୟନ ପୁରୁଷମାନଙ୍କ ବାଇବଲକୁ ନେଇ ଆସିଥିଲା, ଏବଂ ଅନେକଙ୍କ ହୃଦୟ ଏହାର ସତ୍ୟ ଦ୍ୱାରା ଛୁଇଁ ନଥିଲା। ସେମାନଙ୍କ ଉତ୍ସାହର ସହିତ ଆଲୋଚନା କରୁଥିଲେ, ଏବଂ ରୋମାନିଜମର ଚାମ୍ପିଅନଙ୍କୁ ମଧ୍ୟ ଯୁଦ୍ଧ ହେଉଥିଲା ବୋଲି ଆମେ ଦେଖୁଅଛୁ। କଲ୍ଭିନ୍ ଯଦିଓ ଈଶ୍ୱରତ୍ୱକ୍ତି ବିବାଦ କ୍ଷେତ୍ରରେ ଜଣେ ଦକ୍ଷ ଯୋଦ୍ଧା, ଏହି କୋଲାହଲପୂର୍ଣ୍ଣ ସ୍କୁଲ ଛାତ୍ରମାନଙ୍କ ତୁଳନାରେ ଏକ ଉଚ୍ଚ ମିଶନ ଥିଲା। ମନୁଷ୍ୟର ମନ ଉତ୍ତେଜିତ ହେଲା, ଏବଂ ବର୍ତ୍ତମାନ ସେମାନଙ୍କ ପାଇଁ ସତ୍ୟ ଖୋଲିବାର ସମୟ। ବିଶ୍ୱବିଦ୍ୟାଳୟଗୁଡ଼ିକର ହଲ୍ଗୁଡ଼ିକ ଈଶ୍ୱରତ୍ମକ ବିବାଦର ଚିତ୍କାରରେ ପରିପୂର୍ଣ୍ଣ ହୋଇଥିବା ବେଳେ କଲ୍ଭିନ୍ ଘର ଘର ବୁଲି ଲୋକମାନଙ୍କୁ ବାଇବଲ ଖୋଲୁଥିଲେ, ଏବଂ ଖ୍ରୀଷ୍ଟ ଏବଂ କୃଷରେ ଖ୍ରୀଷ୍ଟ ଚଢ଼ିବା ସେମାନଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। ଈଶ୍ୱରଙ୍କ ପ୍ରମାଣରେ ପ୍ୟାରିସ୍ ସୁସମାଚାର ଗ୍ରହଣ କରିବାକୁ ଆଉ ଏକ ନିମନ୍ତ୍ରଣ ପାଇବାକୁ ଥିଲା। ଲେପ୍ରୋଟ ଏବଂ ପାରୋଲଙ୍କ କଲ୍ ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ପୁନର୍ବାର ସେହି ମହାନ ରାଜଧାନୀର ସମସ୍ତ ଶ୍ରେଣୀ ଦ୍ୱାରା ବାର୍ତ୍ତା ଶୁଣିବାକୁ ମିଳିଥିଲା। ରାଜନୈତିକ ବିଚାର ଦ୍ୱାରା ପ୍ରଭାବିତ ରାଜା ଏପର୍ଯ୍ୟନ୍ତ ସଂସ୍କାର ବିରୁଦ୍ଧରେ ରୋମଙ୍କ ପକ୍ଷ ରଖି ନଥିଲେ। ମାର୍ଗ୍ରେଟ୍ ତଥାପି ଫ୍ରାନ୍ସରେ ପ୍ରୋଟେଷ୍ଟାଣ୍ଟିଜମ୍ ଜିତିବାକୁ ଆଶା କରିଥିଲେ। ସେ ସ୍ଥିର କଲେ ଯେ ସଂସ୍କୃତ ବିଶ୍ୱାସ ପ୍ୟାରିସରେ ପ୍ରଚାର କରାଯାଉ। ରାଜାଙ୍କ ଅନୁପସ୍ଥିତିରେ ସେ ଜଣେ ଖ୍ରୀଷ୍ଟଙ୍କ ମନ୍ତ୍ରୀଙ୍କୁ ସହରର ଚର୍ଚ୍ଚରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପପୁ ମାନ୍ୟଗଣ୍ୟ ବ୍ୟକ୍ତି ନିଷେଧ କରି ରାଜକୁମାରୀ ରାଜପ୍ରସାଦ ଖୋଲିଲେ। ଏକ ଆପାର୍ଟମେଣ୍ଟକୁ ଏକ ଟପେଲ ଭାବରେ ସଜାଯାଇଥିଲା ଏବଂ ଘୋଷଣା କରାଯାଇଥିଲା ଯେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ଘଣ୍ଟାରେ ଏକ ଉପଦେଶ ପ୍ରଚାର କରାଯିବ ଏବଂ ପ୍ରତ୍ୟେକ ପଦବୀ ଏବଂ ଷ୍ଟେସନର ଲୋକଙ୍କୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ବନ୍ଧୁ, ଏହି ସେବାକୁ ଭିଡ଼ ଜମିଥିଲା। କେବଳ ଚାପେଲ ନୁହେଁ, ଆଣ୍ଟି ଚାମ୍ବର ଏବଂ ହଲ୍ ଗୁଡ଼ିକ ଭିଡ଼ ଜମାଇଥିଲା। ବନ୍ଧୁ, ପ୍ରତିଦିନ ହଜାର ହଜାର ଲୋକ ଏକତ୍ରିତ ହେଲେ। ସମ୍ଭ୍ରାନ୍ତ ରାଜ୍ୟ କର୍ମୀ, ଆଇନଜୀବୀ, ବନିକ ଏବଂ କାରିଗରଙ୍କ ଦ୍ୱାରା ଭର୍ତ୍ତି ଥିଲା। ରାଜସଭାଗୁଡ଼ିକ ବାରଣ କରିବା ପରିବର୍ତ୍ତେ ପ୍ୟାରିସର ଦୁଇଟି ଚର୍ଚ୍ଚ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ଦ୍ୱାରା ସହର ଏତେ ପ୍ରଭାବିତ ହୋଇଥିଲା। ସ୍ୱର୍ଗରୁ ଜୀବନର ଆତ୍ମା ଲୋକମାନଙ୍କ ଉପରେ ନିଶ୍ୱାସ ପ୍ରଶ୍ୱାସ ନେବା ପରି ମନେ ହେଉଥିଲା। ବନ୍ଧୁ, ତାପମାତ୍ରା, ଶୁଦ୍ଧତା, କ୍ରମ ଏବଂ ଶିଳ୍ପ ମଦ୍ୟପାନ, ଲାଇସେନ୍ସ ଗଡ଼ା ଏବଂ ନିଶ୍ଚୟତାର ସ୍ଥାନ ନେଉଥିଲା। କିନ୍ତୁ ହାଇରିକ ନିଶ୍ଚୟ ନଥିଲା। ରାଜା ତଥାପି ପ୍ରଚାର ବନ୍ଦ କରିବାକୁ ହସ୍ତ କ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ସେମାନେ ଜନସାଧାରଣ ନିକଟକୁ ଗଲେ। ଅଜ୍ଞାତ ଏବଂ ଅନ୍ଧବିଶ୍ୱାସ ଜନତାଙ୍କୁ ଭୟ, ପକ୍ଷପାତିତା ଏବଂ ଭକ୍ତବାଦଙ୍କୁ ଉତ୍ତେଜିତ କରିବା ପାଇଁ କୌଣସି ଅର୍ଥ ରକ୍ଷା କରାଯାଇନଥିଲା। ନିଜର ମିଥ୍ୟା ଶିକ୍ଷମାନଙ୍କୁ ଅନ୍ଧଭାବରେ ସମର୍ପଣ କରିବା ପ୍ୟାରିସ ପୁରାତନ ଜେରୁସାଲମ ପରି ତାଙ୍କର ଭ୍ରମଣର ସମୟ କିମ୍ବା ତାଙ୍କ ଶାନ୍ତି ସମ୍ବନ୍ଧୀୟ ଜିନିଷ ଜାଣିନଥିଲେ। ଦୁଇ ବର୍ଷ ଧରି ରାଜଧାନୀରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରାଗଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, କିନ୍ତୁ ଯେତେବେଳେ ଅନେକ ଲୋକ ସୁସମାଚାର ଗ୍ରହଣ କରିଥିଲେ, ଅଧିକାଂଶ ଲୋକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ବି ଆମେ ଦେଖୁଅଛୁ। ଫ୍ରାନ୍ସ କେବଳ ନିଜର ଉଦ୍ଦେଶ୍ୟକୁ ସେବା କରିବା ପାଇଁ ସହନଶୀଳତାରେ ଏକ ପ୍ରଦର୍ଶନ କରିଥିଲେ ଏବଂ ପାପିଷ୍ଟମାନେ ପୁନର୍ବାର ଆରୋହଣ କରିବାରେ ସଫଳ ହୋଇଥିଲେ। ବନ୍ଧୁ, ପୁନଶ୍ଚ ଚର୍ଚ୍ଚଗୁଡ଼ିକ ବନ୍ଦ ହୋଇଗଲା ଏବଂ ଅଂଶଧନ ସ୍ଥାପିତ ହେଲା ବୋଲି ଆମେ ଦେଖୁଅଛୁ। କଲଭିନ୍ ପ୍ୟାରିସରେ ଥିଲେ। ଅଧ୍ୟୟନ, ଧ୍ୟାନ ଏବଂ ଭବିଷ୍ୟତର ପରିଶ୍ରମ ପାଇଁ ପ୍ରାର୍ଥନା କରି ନିଜକୁ ଆଲୋକ ବିସ୍ତାର କରିବାରେ ଲାଗିଲେ। ଶେଷରେ କିନ୍ତୁ ତାଙ୍କ ଉପରେ ସନ୍ଦେହ ବଜା ଯାଉଥିଲା। ଅଧିକାରୀମାନେ ତାଙ୍କୁ ନିଆଁକୁ ଆଣିବାକୁ ସ୍ଥିର କରିଥିଲେ ବୋଲି ଆମେ ଦେଖୁଅଛୁ। ନିଜକୁ ନିରାପଦରେ ରଖିବା ବିଷୟରେ ସେ ବିପଦ ବିଷୟରେ ଚିନ୍ତା କରିନଥିଲେ। ବନ୍ଧୁ, ଯେତେବେଳେ ବନ୍ଧୁମାନେ ତାଙ୍କୁ କୋଠରୀ ଶୀଘ୍ର ଆସୁଥିଲେ ଯେ ଅଧିକାରୀମାନେ ତାଙ୍କୁ ଗିରଫ କରିବାକୁ ଯାଉଛନ୍ତି ବୋଲି, ତଦକ୍ଷଣତା ତାର ଦ୍ୱାର ଏକ ଉଚ୍ଚ ସ୍ୱର ଶୁଣାଗଲା। ହଜିଯିବାର କିଛି ମୁହୂର୍ତ୍ତ ନଥିଲା ତାଙ୍କର, କିନ୍ତୁ କିଛି ବନ୍ଧୁ ଅଧିକାରୀମାନଙ୍କ ଦ୍ୱାରା ଅଟକ ରଖିଥିବା ବେଳେ ଅନ୍ୟମାନେ ସଂସ୍କରଣଙ୍କୁ ଏକ ଝରକା ପାଖକୁ ଓହ୍ଲାଇବାରେ ସାହାଯ୍ୟ କରିଥିଲେ ବୋଲି ଆମେ ଦେଖୁଅଛୁ ଏବଂ ଶୀଘ୍ର ସହର ଉପକଣ୍ଠ ଯାଇଥିଲେ। ସଂସ୍କରଣଙ୍କ ବନ୍ଧୁ ଥିବା ଜଣେ ଶ୍ରମିକଙ୍କ କୁଟୀରରେ ଆଶ୍ରୟ ଖୋଜି ସେ ନିଜ ହୋଷ୍ଟ ବସ୍ତ୍ରରେ ଛନ୍ନ ନାମ କରି ଏକ ହୋହା କାନ୍ଦରେ ଯାତ୍ରା ଆରମ୍ଭ କଲେ ବୋଲି ଆମେ ଦେଖୁଅଛୁ। ଦକ୍ଷିଣ ଦିଗକୁ ଯାତ୍ରା କରି ସେ ପୁଣି ମାଗଟର ପ୍ରାଧାନ୍ୟତରେ ଆଶ୍ରୟ ପାଇଥିଲେ। କଲଭିନ୍ ସମୟରେ ଯୁଗ ୟୁରୋପରେ ସଂସ୍କରଣଙ୍କ ଇତିହାସରେ ଆମେ ଏହିସବୁ ଆମେ ପାଉଅଛୁ। ବନ୍ଧୁ, ଏଠାରେ କିଛି ମାସ ସେ ଶକ୍ତିଶାଳୀ ବନ୍ଧୁମାନଙ୍କ ସୁରକ୍ଷା ଅଧୀନରେ ସୁରକ୍ଷିତ ରହିଲେ ଏବଂ ଅଧ୍ୟୟନରେ ପୂର୍ବପରି ନିୟୋଜିତ ହେଲେ। କିନ୍ତୁ ପ୍ରାଣ ସୁସମାଚାର ଉପରେ ତାଙ୍କର ହୃଦୟ ସ୍ଥିର ହୋଇଥିଲା ଏବଂ ସେ ଅଧିକ ସମୟ ନିଶ୍ଚୟ ରହିପାରିଲେ ନାହିଁ। ଝଡ଼ କିଛି ମାତ୍ରାରେ ହ୍ରାସ ପାଇବା ମାତ୍ରେ ସେ ପୈଟିଆସରେ ଏକ ନୂତନ ଶ୍ରମ କ୍ଷେତ୍ର ଖୋଜୁଥିଲେ, କେଉଁଠାରେ ବିଶ୍ୱବିଦ୍ୟାଳୟ ଥିଲା ଏବଂ ଯେଉଁଠାରେ ନୂତନ ସମାମତ ଗ୍ରହଣ କରାଯାଇଥିଲା। ସମସ୍ତ ଶ୍ରେଣୀର ବ୍ୟକ୍ତିମାନେ ଖୁସିରେ ସୁସମାଚାର ଶୁଣୁଥିଲେ। ସେଠାରେ କୌଣସି ସାର୍ବଜନୀନ ପ୍ରଚାରଣ ଥିଲା ବନ୍ଧୁ, କିନ୍ତୁ ମୁଖ୍ୟ ମାଜିଷ୍ଟ୍ରେଟଙ୍କ ଘରେ ନିଜ ରହଣିରେ ଏବଂ ବେଳେବେଳେ ସର୍ବସାଧାରଣ ଅଧ୍ୟୟନରେ କଲ୍ଭିନ୍ ଯେଉଁମାନେ ଶୁଣିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଅନନ୍ତ ଜୀବନର ଶବ୍ଦ ବାକ୍ୟ ଶୁଣାଉଥିଲେ। ବନ୍ଧୁ, ଏହିପରି କଲ୍ଭିନ୍ କାମ କଲେ ବନ୍ଧୁ ଈଶ୍ୱରଙ୍କ ପାଇଁ। ସମୟ ସମୟରେ ହୋଇପାରେ ଆମମାନଙ୍କ ଜୀବନରେ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିବ, ହେଲେ ଯଦି ଆମେ ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖୁଛୁ ସେହି ଅସୁବିଧା ଗୁଡ଼ାକ ଆମମାନଙ୍କ ପାଇଁ ସହଜ ହୋଇଯିବ। ଚାଲନ୍ତୁ ବନ୍ଧୁ, ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ବିଶ୍ୱାସ କରି ତାହାଙ୍କ ପ୍ରେମମୟ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ସେଇ କଲ୍ମିନ୍ ବିଷୟରେ ଶିକ୍ଷା ପାଇଲୁ, ଆମମାନଙ୍କୁ ସାହସ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ପ୍ରେମମୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି ସୁନିଗ୍ରହଣ କର। ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।